ନମସ୍କାର, ମୁଁ ଜାନିନା ବେହେରା କହୁଥିଲି ଏଠି ଭାରତପୁରରୁ। ଦେନ୍ ମୋ ପାଖରେ ଅଛନ୍ତି କାବେରୀ କିନ। ତାଙ୍କର କହିବାର କାରଣ ଏଇକି ଯେହେତୁ ତାଙ୍କର ଏଠି ଆଧାର କାର୍ଡ ଆଉ ପାନ୍ କାର୍ଡର ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ତ ସେ ଚାହୁଁଛନ୍ତି ତାଙ୍କର ଆଧାର କାର୍ଡ ପାନ୍ କାର୍ଡ ଟ୍ରାନ୍ସଜେଣ୍ଡର ହେଉ ବୋଲି।